आकाशवाणी ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। 76ତମ ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କଲେ ରାଷ୍ଟ୍ରପତି। କହିଲେ, କୃଷକ ଭାଇ ଭଉଣୀଙ୍କ କଠିନ ପରିଶ୍ରମ ଦେଶକୁ କରିଛି ଆତ୍ମନିର୍ଭରଶୀଳ। ସାହସିକତା ଓ ଉଲ୍ଲେଖନୀୟ ସେବା ପାଇଁ 942 ଜଣ ପୁଲିସ କର୍ମୀ ହେବେ ସମ୍ମାନିତ। ଦେଶରେ ଆଜି ପାଳିତ ହୋଇଛି ଜାତୀୟ ମତଦାତା ଦିବସ ଏବଂ ଚେନ୍ନାଇଠାରେ ଭାରତ ଇଂଲଣ୍ଡ ଦ୍ୱିତୀୟ T20 ମ୍ୟାଚ୍ ଜାରି। ଦେଶ ଆସନ୍ତାକାଲି ପାଳନ କରିବ 76ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥଠାରେ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିବେ। ସମ୍ଭିଧାନ ପ୍ରଣୟନର 75 ବର୍ଷ ପୂର୍ତ୍ତି ତଥା ଜନଭାଗିଦାରିତାର ନିଦର୍ଶନ ସ୍ୱରୂପ ସ୍ଥଳସେନା, ବାୟୁସେନା, ନୌସେନା, ଅର୍ଦ୍ଧସାମରିକ ବାହିନୀ, ଏନ୍ସିସି ଏବଂ ଏନ୍ଏସ୍ଏସ୍ ତଥା ବିଭିନ୍ନ ବର୍ଗର ସାମରିକ ପୁଲିସ୍ ବାହିନୀ ପକ୍ଷରୁ ସମ୍ମିଳିତ ପରେଡ୍ ପ୍ରଦର୍ଶନ କରାଯିବ। ଭାରତର ସାଂସ୍କୃତିକ ବିବିଧତା ଏବଂ ସାମରିକ ଶକ୍ତି କର୍ତ୍ତବ୍ୟ ପଥରେ ପ୍ରଦର୍ଶନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀଠାରେ ଶହୀଦମାନଙ୍କ ସମ୍ମାନାର୍ଥେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କର୍ତ୍ତବ୍ୟ ପଥଠାରେ ଆନୁଷ୍ଠାନିକ ଭାବେ ପଦାର୍ପଣ କରି ଜାତୀୟ ପତାକା ଉତ୍ତୋଳନ କରିବା ପରେ ସମ୍ମିଳିତ ପରେଡ୍ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଆସନ୍ତାକାଲି ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋୱୋ ସୁବିୟାନ୍ତୋ ଯୋଗଦେବା ସହ ଇଣ୍ଡୋନେସିଆ ସରକାରଙ୍କ 160 ଜଣ ସେନାକର୍ମୀ ତଥା 190 ଜଣ ବ୍ୟାଣ୍ଡ କଣ୍ଟିଜେଣ୍ଟ ଏହି ପ୍ୟାରେଡ୍ରେ ଅଂଶଗ୍ରହଣ କରିବେ। 76ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏ ଅବସରରେ ରାଷ୍ଟ୍ରପତି ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ବୀର ଯବାନମାନଙ୍କୁ ସ୍ମରଣ କରିଛନ୍ତି। ମାତୃଭୂମିକୁ ବିଦେଶୀ ଶାସନର କବଳରୁ ମୁକ୍ତ କରିବା ପାଇଁ ସ୍ୱାଧୀନତା ସଂଗ୍ରାମୀମାନେ ସବୁଠାରୁ ବଡ଼ ବଳିଦାନ ଦେଇଥିଲେ ବୋଲି ରାଷ୍ଟ୍ରପତି କହିଛନ୍ତି। ଚଳିତ ବର୍ଷ ଭଗବାନ ବିର୍ସା ମୁଣ୍ଡାଙ୍କ 150ତମ ଜୟନ୍ତୀ ପାଳନ କରିବା ବିଷୟକୁ ନେଇ ରାଷ୍ଟ୍ରପତି କହିଛନ୍ତି, ସେ ହେଉଛନ୍ତି ଜଣେ ଅନ୍ୟତମ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଯାହାଙ୍କ ଭୂମିକାକୁ ଆମେ ଜାତୀୟ ଇତିହାସ ଦୃଶ୍ୟପଟରେ ଯଥେଷ୍ଟ ଗୁରୁତ୍ୱ ଦେଉଛି। ଏ ଅବସରରେ ରାଷ୍ଟ୍ରପତି ମହାତ୍ମା ଗାନ୍ଧୀ, ରବୀନ୍ଦ୍ରନାଥ ଟ୍ୟାଗୋର ଏବଂ ବାବା ସାହେବ ଆମ୍ବେଦକରଙ୍କ ଭଳି ମହାନ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ମନେ ପକାଇଛନ୍ତି। ଆମ ସମ୍ବିଧାନ ଏକ ଜୀବନ୍ତ ଦସ୍ତାବିଜରେ ପରିଣତ ହୋଇଛି, କାରଣ ଶତାବ୍ଦୀ ଧରି ଜୀବନ ପ୍ରତି ଆମର ନୈତିକ ଦୃଷ୍ଟିକୋଣରେ ନାଗରିକଙ୍କ ଅଖଣ୍ଡତା ଏକ ପ୍ରମୁଖ ଉପାଦାନ ପାଲଟିଛି ବୋଲି ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି। ବିଗତ 75 ବର୍ଷ ଧରି ସମ୍ବିଧାନ ଆମର ପ୍ରଗତିର ମାର୍ଗ ପ୍ରଶସ୍ତ କରିଛି ବୋଲି ସେ କହିଛନ୍ତି।
संविधान ने हमारी प्रगति का मार्ग प्रशस्त किया है। आज के दिन हम संविधान सभा के प्रारूप समिति के अध्यक्ष डॉक्टर भीमराव अंबेडकर, सभा के अन्य प्रतिष्ठित सदस्यों, संविधान के निर्माण से जुड़े विभिन्न अधिकारियों और ऐसे अन्य लोगों के प्रति अपनी कृतज्ञता व्यक्त करते हैं, जिनके कठिन परिश्रमों के फलस्वरूप हमें ये विलक्षण ग्रंथ प्राप्त हुआ।
କୃଷକ ଭାଇ ଭଉଣୀମାନେ କଠିନ ପରିଶ୍ରମ କରି ଆମ ଦେଶକୁ ଖାଦ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିପାରିଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। 2025 ଗଣତନ୍ତ୍ର ଦିବସ ଅବସରରେ 942 ଜଣ ପୁଲିସ, ଅଗ୍ନିଶମ, ଗୃହରକ୍ଷୀ ଓ ନାଗରିକ ସୁରକ୍ଷା ଏବଂ ଜେଲ୍ ବିଭାଗର କର୍ମଚାରୀଙ୍କୁ ଉଲ୍ଲେଖନୀୟ ଅବଦାନ ଲାଗି ସାହସିକତା ଓ ସେବା ପଦକ ପ୍ରଦାନ କରାଯିବ। ଏଥିରେ 101 ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ ସହ ଉତ୍କୃଷ୍ଟ ସେବା ପାଇଁ 746 ଜଣଙ୍କୁ ପଦକ ପ୍ରଦାନ କରାଯିବ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିପରି ସାହସିକତା ପାଇଁ 95 ଜଣଙ୍କୁ ସମ୍ମାନିତ କରାଯିବ। ଓଡ଼ିଶାରୁ 19 ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପଦକ ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ 2 ଜଣଙ୍କୁ ରାଷ୍ଟ୍ରପତି ପଦକ, 6 ଜଣଙ୍କୁ ସାହସିକତା ପଦକ ଏବଂ 11 ଜଣଙ୍କୁ ଉଲ୍ଲେଖନୀୟ ସେବା ପଦକ ପ୍ରଦାନ କରାଯିବ। ସେହିପରି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର 31 ଜଣ ଅଧିକାରୀଙ୍କୁ ଏହି ଅବସରରେ ଉଲ୍ଲେଖନୀୟ ସେବା ପାଇଁ ପଦକ ପ୍ରଦାନ କରାଯିବ ବୋଲି ଗୃହ ମନ୍ତ୍ରଣାଳୟ କହିଛି। ଏମାନଙ୍କ ମଧ୍ୟରେ 6 ଜଣ ଅଧିକାରୀଙ୍କୁ ରାଷ୍ଟ୍ରପତି ପଦକ ଏବଂ 25 ଜଣ ଅଧିକାରୀଙ୍କୁ ଉଲ୍ଲେଖନୀୟ ସେବା ପଦକ ପ୍ରଦାନ କରାଯିବ। ନୂଆଦିଲ୍ଲୀରେ ଅବସ୍ଥାପିତ ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ତଥା ଓଡ଼ିଆ ଆଇପିଏସ୍ ଘନଶ୍ୟାମ ଉପାଧ୍ୟାୟଙ୍କୁ ଏହି ଅବସରରେ ରାଷ୍ଟ୍ରପତି ପଦକ ପାଇଁ ମନୋନୀତ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଲ୍ଲେଖନୀୟ ସାହସିକତା ପ୍ରଦର୍ଶନ ପାଇଁ କର୍ପୋରାଲ ଦାବି ସଞ୍ଜୟ ହିଫା ଭାଇଙ୍କ ଶୌର୍ଯ୍ୟଚକ୍ର ପ୍ରଦାନ କରିଛନ୍ତି। ନିଜ କର୍ତ୍ତବ୍ୟକୁ ଠିକଣା ଭାବରେ ନିର୍ବାହନ କରିବା ସହ ସେ ଜାମ୍ମୁ କାଶ୍ମୀର ରାଜ୍ୟର ସହସିତାରଠାରେ ତିନି ଜଣ ଆତଙ୍କବାଦୀଙ୍କ ସହିତ ସାହସିକତାର ସହିତ ଲଢ଼ି ଦେଶ ପାଇଁ ଗୌରବ ଅର୍ଜନ କରିଥିଲେ। ସଞ୍ଜୟ ହିଫା ଭାଇ ଭାରତୀୟ ବାୟୁସେନାରେ 28 ଡିସେମ୍ବର 2011 ଯୋଗ ଦେଇଥିଲେ। ସେହିପରି ଫ୍ଲାଇଟ୍ ଲେଫ୍ଟନାଣ୍ଟ ଅମନ ସିଂହ ହଂସଙ୍କୁ ରାଷ୍ଟ୍ରପତି ଶୌର୍ଯ୍ୟଚକ୍ର ପ୍ରଦାନ କରିଛନ୍ତି। ସେ 15 ଜୁନ୍ 2019 7 ସେପ୍ଟେମ୍ବର 2020 ଯାଏଁ MiG-29 ସ୍କ୍ୱାଡ୍ରନ୍ରେ ନିଜର ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପ୍ରତିପାଦନ କରିଥିଲେ। ରାଷ୍ଟ୍ରପତି ଏ ଅବସରରେ 7 ଜଣଙ୍କୁ ସାହସିକତା ପାଇଁ ବାୟୁସେନା ପଦକ ପ୍ରଦାନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆଜି ଜାତୀୟ ମତଦାତା ଦିବସ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ଼, ବିବିଧତା ସମ୍ପନ୍ନ, ସମ୍ବେଦନଶୀଳ ଏବଂ ଯୁବ ଗଣତନ୍ତ୍ର। ନୂଆଦିଲ୍ଲୀଠାରେ 5ଦଶ ଜାତୀୟ ମତଦାତା ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ଭାରତ ହେଉଛି ଗଣତନ୍ତ୍ରର ଜନନୀ ଏବଂ ଏହାର ଗଣତାନ୍ତ୍ରିକ ପ୍ରକ୍ରିୟା ଆଦିମ କାଳରୁ ଚଳିଆସୁଛି। ସେ କହିଛନ୍ତି ଆଧୁନିକ ବିଶ୍ୱର ଅନନ୍ୟ ଉଦାହରଣ ହେଉଛି ଭାରତର ଗଣତନ୍ତ୍ର। ମତଦାନ ପ୍ରକ୍ରିୟାରେ ମହିଳାମାନଙ୍କର ଭାଗିଦାରୀ ସମାଜ ଏବଂ ଦେଶର ବିକାଶକୁ ପ୍ରତିନିଧିତ୍ୱ କରୁଛି ବୋଲି ସେ କହିଛନ୍ତି। 85 ବର୍ଷ ବୟସରୁ ଅଧିକ ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଏବଂ ଦୁର୍ଗମ ଅଞ୍ଚଳରେ ରହୁଥିବା ଆଦିବାସୀ ଭୋଟରଙ୍କ ମତଦାନ ପାଇଁ ନିର୍ବାଚନ ଆୟୋଗ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରୁଛନ୍ତି। ଗଣତନ୍ତ୍ର ଉପରେ ପୂର୍ଣ୍ଣ ବିଶ୍ୱାସ ରଖି ଭୋଟରମାନେ ସମସ୍ତ ପ୍ରକାରର ସଙ୍କୁଚିତ ମାନସିକତା ଓ ଭେଦଭାବର ଉର୍ଦ୍ଧ୍ୱକୁ ଉଠି ନିଜର ଭୋଟ ଦେବାର ଅଧିକାରକୁ ସାବ୍ୟସ୍ତ କରିବା ଉଚିତ ବୋଲି ରାଷ୍ଟ୍ରପତି କହିଛନ୍ତି। ସଚେତନ ଭୋଟର ସବୁବେଳେ ଗଣତନ୍ତ୍ରକୁ ସଶକ୍ତ କରିଥାନ୍ତି ବୋଲି ସେ କହିଛନ୍ତି। ଏ ଅବସରରେ କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଶାନ୍ତିପୂର୍ଣ୍ଣ ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନାରେ ନିର୍ବାଚନ କମିଶନଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି। ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର କହିଛନ୍ତି ବର୍ତ୍ତମାନ ଭାରତରେ 99 କୋଟି ଭୋଟର ରହିଛନ୍ତି। ଏହା ଖୁବ୍ ଶୀଘ୍ର ଏକ ନୂତନ ରେକର୍ଡ ସୃଷ୍ଟି କରିବାକୁ ଯାଉଛି ଯେଉଁଠାରେ 1 କୋଟିରୁ ଉର୍ଦ୍ଧ୍ୱ ଭୋଟର ମତଦାନ କରିବାର ଅଧିକାର ପାଇବେ। ଏ ଅବସରରେ ରାଷ୍ଟ୍ରପତି ବିଭିନ୍ନ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନିର୍ବାଚନ ସମୟରେ ସେମାନଙ୍କର ଉତ୍ତମ କାର୍ଯ୍ୟ ପରିଚାଳନା ପାଇଁ ସମ୍ମାନିତ କରିଥିଲେ। ବିଶେଷକରି ଯେଉଁ ପଦକ୍ଷେପଗୁଡ଼ିକ ଭୋଟରଙ୍କ ଅଂଶଗ୍ରହଣକୁ ବଢ଼ାଇଛି ତାହାକୁ ସେ ପ୍ରଶଂସା କରିଥିଲେ। ସୃଜନଶୀଳ ଭୋଟର ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟରମାନଙ୍କୁ ପ୍ରୋତ୍ସାହିତ କରୁଥିବାରୁ ଏହି କାର୍ଯ୍ୟକ୍ରମରେ ଦୂରଦର୍ଶନର ମହାନିର୍ଦ୍ଦେଶକ କାଞ୍ଚନ ପ୍ରସାଦଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି। ଜାତୀୟ ମତଦାତା ଦିବସର ଚଳିତ ବର୍ଷର ବାର୍ତ୍ତା ରହିଛି ମତଦାନଠାରୁ ଶ୍ରେଷ୍ଠ କିଛି ନାହିଁ, ଆମେ ନିଶ୍ଚିତ ମତଦାନ କରିବୁ। ବିଶ୍ୱର ଆର୍ଦ୍ରଭୂମି ଅନୁବନ୍ଧିତ ସହର ତାଲିକାରେ ମଧ୍ୟପ୍ରଦେଶର ଇନ୍ଦୋର ଏବଂ ରାଜସ୍ଥାନର ଉଦୟପୁର ସହର ଯୋଡ଼ି ହୋଇଛି। ଏହି ତାଲିକାରେ ସମୁଦାୟ 31ଟି ସହରର ନାଁ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2 ଭାରତୀୟ ସହରର ଏହି ତାଲିକାରେ ପ୍ରବେଶକୁ ନେଇ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି ପରିପୂରକ ବିକାଶ ପ୍ରତି ସରକାରୀ ପଦକ୍ଷେପର ପ୍ରତିବଦ୍ଧତାକୁ ଏହା ପ୍ରକାଶ କରୁଛି। ଏହି ସଫଳତା ସମସ୍ତଙ୍କୁ ସବୁଜ, ସ୍ୱଚ୍ଛ ଏବଂ ଅଧିକ ପରିବେଶ ସହାୟକ ସହରୀ ବିକାଶ ପାଇଁ ପ୍ରେରିତ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଦେଶରେ ମୁକ୍ତ ଏବଂ ଅବାଧ ନିର୍ବାଚନ କରାଇବାରେ ନିର୍ବାଚନ କମିଶନଙ୍କ ଭୂମିକା ଅତୁଳନୀୟ ବୋଲି ମିଜୋରାମର ରାଜ୍ୟପାଳ ଡକ୍ଟର ବିଜୟ କୁମାର ସିଂ କହିଛନ୍ତି। ଏହା ଆମର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସଶକ୍ତ କରିବାରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି। ଜାତୀୟ ଭୋଟର୍ସ ଦିବସ ପାଳନ ଅବସରରେ ମିଜୋରାମ ବିଧାନସଭା ସମ୍ମିଳନୀ କକ୍ଷରେ ସେ ଏହା କହିଛନ୍ତି। ନିର୍ବାଚନ କମିଶନ ସମସ୍ତ ପ୍ରକାର ପରୀକ୍ଷାରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି। ନିର୍ବାଚନ ସମୟରେ ସଚେତନ ଭୋଟରଙ୍କ ଭାଗିଦାରୀକୁ ବୃଦ୍ଧି କରିବା ପାଇଁ ଜାତୀୟ ମତଦାତା ଦିବସ ଗୁରୁତ୍ୱପୂର୍ଣ୍ଣ ବୋଲି ଡକ୍ଟର ସିଂ କହିଛନ୍ତି। ଅବସରରେ ମିଜୋରାମର ଜନତାଙ୍କୁ ସେ ଗଣତାନ୍ତ୍ରିକ ପରମ୍ପରାକୁ ଅଧିକ ଶକ୍ତିଶାଳୀ କରିବା ଲାଗି ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟ ଭାଗିଦାର ହେବାକୁ ନିବେଦନ କରିଛନ୍ତି। କ୍ରିକେଟ୍। ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି20 କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେଉଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଟସ୍ ଜିତି ଭାରତ ପ୍ରଥମେ ଫିଲ୍ଡିଂ କରୁଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଇଂଲଣ୍ଡ 11 ଓଭର ଗୋଟିଏ ବଲ୍ରେ 5 ୱିକେଟ୍ ହରାଇ 90 ରନ୍ ସଂଗ୍ରହ କରିଛି। ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଭାରତ 7 ୱିକେଟ୍ରେ ବିଜୟ ଲାଭ କରିଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। 76ତମ ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କଲେ ରାଷ୍ଟ୍ରପତି। କହିଲେ କୃଷକ ଭାଇ ଭଉଣୀଙ୍କ କଠିନ ପରିଶ୍ରମ ଦେଶକୁ କରିଛି ଆତ୍ମନିର୍ଭରଶୀଳ। ସାହସିକତା ଓ ଉଲ୍ଲେଖନୀୟ ସେବା ପାଇଁ 942 ଜଣ ପୁଲିସ କର୍ମୀ ହେବେ ସମ୍ମାନିତ। ଦେଶରେ ଆଜି ପାଳିତ ହେଉଛି ଜାତୀୟ ମତଦାତା ଦିବସ ଏବଂ ଚେନ୍ନାଇଠାରେ ଭାରତ ଇଂଲଣ୍ଡ ଦ୍ୱିତୀୟ ଟି20 ମ୍ୟାଚ୍ ଜାରି। ସମ୍ବାଦ ଶେଷ ହେଲା।